I am Manoj Das. I write in my mother tongue, Oriya, and also in English, and I am known as a bilingual writer. I am recording two of my stories in each of these two languages in celebration of the bicentennial of the Library of Congress for World Archive on Literature on Tape. First time reading a short story in Oriya. This story projects a very peculiar, very unusual problem a character faces because of the social transitions in India. A man who has been a member of the feudal world but has to adjust himself with the changing times. The story, title of the story is Bibostro, which means the naked. I begin. উপকূলবর্তী স্বপনপুর উপরে সেতবেলে পৃথিবীরে সংঘটিত বহুবিধ পরিবর্তনর বিশেষ প্রভাব পড়ুনথিলা। হেতু ইতিহাসরে একদা বন্দর রূপে খ্যাতি লাভ করিথিবা স্বপনপুর 1947-48 বেলকু এক পরিত্যক্ত প্রায় বসতিরে পরিণত হইথায়। দুর্লভ জলবায়ুর দোহাই দেই তাকু জনবহুল পর্যটন কেন্দ্র রূপে প্রচারিত করিবা দিগরে পরবর্তী কালের যে সুপরিকল্পিত পদক্ষেপ নিয়াগলা সেতবেলে তার কোনসি আভাস মধ্য দৃষ্ট হেউনথিলা। অতএব ব্যাপক বালুকা লুণি পবন নির্যাতিত কতটি বিকল কোঠা সর্বদা দুয়ালিয়া দুষুথিবা অল্প সংখ্যক দোকান এবং গরিব ধীবর শ্রেণী সমন্বিত স্বপনপুর উপরে পরিবর্তন ধর্মী আধুনিক কাল যাহার আরম্ভ ভারতবর্ষের সদ্য হইথায় কোনসি দাগ আঙ্কিবার সুযোগ পাউ নথায়। এপরিকি রাজাঙ্কর সাময়িক বিহার রূপে ব্যবহৃত স্বপনপুরের বৃহত্তম কোঠাটি মধ্যে মলিন হয়ে যাওথিলা। ভারত স্বাধীন হবার কেতে বর্ষ পূর্বরু হি রাজা সাহেব অদূর ভবিষ্যতে রাজ্য হস্তচ্যুত হবার আশঙ্কা পোষণ করা আরম্ভ করে এবং প্রমোদ ভবন মরামত বন্ধ করে দিয়ে তাঙ্ক মৃত্যু পরে যুবরাজ পূর্বতন রাজ্যর সদর মহকুমাকে মধ্য আসুনলে স্বপনপুর দূরের কথা। তেবে কোঠার যৎপর নাস্তি তত্ত্ব নেউলে সেনাপতি বংশর দায়াদ ভানু সিংহ রাজ্য চালি যাবার সংবাদরে সে যেত মর্মাহত হয়েছিল তাপরে বি রাজকোষর তা ভত্তা আসবার ত্রুটি ন হবার দেখি সেত অভিভূত অনুভব করে রাজ্য রক্ষা দিগরে সে হলে কিছু করিপারি থাকে তা পূর্বপুরুষ খণ্ডা তলুয়ার চমকাই রে রে হুঙ্কার দিয়ে যেমি করে একাধিকবার তেবে সিনা তা রাজপরিবার সৌজন্যবোধ যথার্থ হুয়া। সম্প্রতি রাজমাতা বলে সম্বোধিতা রানীঙ্কর বার্তা বহুদিন পরে তা উল্লসিত করেছিল। কোঠারে গোটায় সম্মেলনী হব, কেতজন বিদেশী সমাহারে 50 সরিকি বিশিষ্ট পুরুষ ও মহিলা দুইটি ভ্যানরে আসি সেঠারে দিনটি বিতাইবে। অবশ্য অবহেলিত স্বপনপুরে হঠাৎ এতগুড়িয়ে ভদ্রব্যক্তিঙ্কর খাদ্যপেয়ের ব্যবস্থা হওয়া কাঠিকর জানি রাজমাতা সহরু হি সেসব পঠাইবার ব্যবস্থা করুলে খালি অতিথিমানক সংখলিবা কথা সে দায়িত্ব ভানুসিংহঙ্কর। সে দিগরে সম্ভাব্য খরচ বি রাজমাতা প্রেরণ করেছিল। ভানুসিংহ তাকে মহান দায়িত্ব হওয়ার তুলাইবে বলে স্থির করে থাকে। ছজন মূলিয়া লগাই ভানুসিংহ কোঠা সফাসুতরা করুলে সেতিকবেলে উপরক উঠি আসলে স্থানীয় সর্বোচ্চ বিদ্যালয় মাইনর স্কুলের হেডমাস্টার মজুমদার রাজপরিবার মোহরাঙ্কিত মূল্যবান মোটো গোলাপি কাগজ খণ্ডিক ভানু টেবুল উপর থই থাকে। মজুমদার তাকে সন্তর্পণে উঠাই পড়িলে ভানু কহিলে তোমাকে খোঁজুলি গোটে পরামর্শ পাই ভাবুছি মল্লিফুলের 50টি মালা যোগাড় হয়েযিব কিন্তু কিপরি রীতিরে অতিথি মানক গোলারে পকাইবা। তোম স্কুলরে মোট 50 পিলা হেবেটি জনে জনে পিলা জনে জনে অতিথি বেকরে মালা দেলে মাত হুয়া তবে পিলা টিকে ভালো বেশ পোশাক পকাই লোড়া সাবুন দেবী রাজমাতা ছাড়ি যাই ଅଧଡବାଏ ବିଲାତି ପାଉଡର ରଖିଛି, ସେମାନଙ୍କୁ ମୁହଁରେ ମଡ଼ାଇ ଦେବ। ଇଏ ତ କୌଣସି ନୂଆ ରାଜନୈତିକ ଦଳ ପରି ଲାଗୁଛି, ସୋସିଆଲିଷ୍ଟ କମ୍ୟୁନିଷ୍ଟ ନା ନା, ଇଏ ବୋଧେ କୌଣସି ଧାର୍ମିକ ଗୋଷ୍ଠୀ ଯେମିତି ବୁଦ୍ଧିଷ୍ଟ। ରାଜମାତାଙ୍କ ସନ୍ଦେଶ ପରେ ଦୃଷ୍ଟି ନିବଦ୍ଧ ରଖି ମଜୁମଦାର କହିଲେ, ସେମାନେ କିଏ ସେ କଥା ମୁଁ ଏଯାଏ ଭାବି ନାହିଁ, ଅଭିଧାନ ଦେଖୁନା। ଭାନୁସିଂହ ନିର୍ଦ୍ଦେଶ ଦେଲେ। ରାଜା ସାହେବଙ୍କ ଆଲମିରା ଖୋଲି ମଧ୍ୟ ମଧ୍ୟ ବହିପତ୍ର ପରିଷ୍କାର କରୁଥିବା ଭାନୁସିଂହ ଅଭିଧାନ ଚିହ୍ନିଥିଲେ, ବାହାର କରି ଆଣିଲେ। ମାଷ୍ଟର ଦେଖିଲେ ଗଭୀର ମନୋଯୋଗ ସହକାରେ, ବାରମ୍ବାର ସନ୍ଦେଶ ପତ୍ରକୁ ଓ ବାରମ୍ବାର ଉନ୍ମୁକ୍ତ ଅଭିଧାନକୁ ଚାହିଁ ସେ ନିଜ ସନ୍ଦେହ ଭଞ୍ଜନ କରିସାରି ମୁହଁ ତୋଳି ଭାନୁସିଂହଙ୍କ ଆଡ଼େ ଏପରି ଭାବରେ ଅନାଇଲେ ଯେପରିକି ସେ ଅନ୍ତରଙ୍ଗ ବଦ୍ଧ ଜଣକ 48 ଘଣ୍ଟାରୁ ଅଧିକ କାଳ ବଞ୍ଚିବାର ଆଶା ନାହିଁ ବୋଲି ସେ ଗୋପନରେ ଡାକ୍ତର ଜାଣିପାରିଛନ୍ତି। କ'ଣ ଦେଖିଲେ ମଜୁମଦାର? ବଡ଼ ବିଷମ ବ୍ୟାପାର। ନ୍ୟୁଡିଷ୍ଟ ବୋଇଲେ ଉଲଙ୍ଗଳା, ଅର୍ଥାତ୍ ଦଳେ ବିଶିଷ୍ଟ ଲଙ୍ଗଳା ନରନାରୀ ଆସୁଛନ୍ତି। ମଜୁମଦାରଙ୍କ କଣ୍ଠରେ ଫୁଟିଥିଲା ନିରୋଳ ଉତ୍କଣ୍ଠା। ଅବସନ୍ନ ଅନୁଭବ କଲେ ଭାନୁସିଂହ। ମାନେ 50 ସରିକି ଲଙ୍ଗଳା ଲୋକେ ଏଠାରେ ସମ୍ମିଳନୀ କରିବେ? ସେ ଅବିଶ୍ୱାସ ଦେଖାଇ ପଚାରିଲେ। ଆରେ ବାବୁ, ତୁଚ୍ଛାରେ କ'ଣ ସେମାନେ ଏ ନିର୍ଜନ ଥାନ ବାଛିଛନ୍ତି? ମଜୁମଦାର ଶୁଭିଲେ ଯୁକ୍ତିଯୁକ୍ତ। ତାପରେ ପଳାୟନପନ୍ଥୀ କଣ୍ଠରେ କହିଲେ, ଲଙ୍ଗଳା ଲୋକଙ୍କ ବେକରେ ଖଣ୍ଡିଆ ଲେଖାଏଁ ମଲିହାର ପକାଇଲେ କିପରି ଦୃଶ୍ୟ ହେବ? ପିଲାଙ୍କୁ ବା ସେ କାମ କରିବାକୁ କହିବା କେମିତି? ନୈତିକତା ବୋଲି ଗୋଟାଏ କଥା ପୁଣି ରହିଛି ତ? ଆଚ୍ଛା, ମୁଁ ଯାଉଛି। ଭାନୁସିଂହ ମାଷ୍ଟରଙ୍କ କାନ୍ଦ ଧରି ଅଟକାଇ ଦେଲେ, ଯିବ କୁଆଡ଼େ? ତମେ ମୋର ବନ୍ଧୁଟି, ମୁଁ ତ ଏଭଳି ପରିସ୍ଥିତି ପାଇଁ ପ୍ରସ୍ତୁତ ନଥିଲି, କରିବି କ'ଣ? ଉଦ୍ବିଗ୍ନ ଭାବରେ ମାଷ୍ଟରଙ୍କୁ ଝିଙ୍କି ଦେଇ ସେ ପଚାରିଲେ, କରିବ ଆଉ କ'ଣ? ଦିନଟିଏ ପାଇଁ ଆଖି ବୁଝି ଲଙ୍ଗଳା ହୋଇ ଅତିଥି ସେବା କରିବ ଆଉ କ'ଣ? ମାନେ ମୁଁ ଲଙ୍ଗଳା ହେବା ଦରକାର କହୁଛ? ଏହି ସାମାନ୍ୟ କଥା ପୁଣି ତମ ଭଳି ଲୋକଙ୍କୁ କହିବାକୁ ପଡ଼ିବ? ତମେ କ'ଣ ଧୋତି କୁର୍ତ୍ତା ମଡ଼ାଇ ଲଙ୍ଗଳା ଅତିଥିଙ୍କ ସହ କରବର୍ତ୍ତନ କରନ୍ତୁ? ସେଇଟା ସେମାନଙ୍କୁ ଜାଣିଶୁଣି ଅପମାନ ଦେବା ନୁହେଁ। ତମେ ଯଦି ଏତକ ନ କରିବ, ରାଜମାତା ତେବେ ସେନାପତି ବଂଶର ଦୟାଦଠୁ କ'ଣ ଆଶା କରୁଥିବେ? ମଜୁମଦାର ସହସା କାନ୍ଧ ମୁକୁଳାଇ ଦେଇ ପ୍ରସ୍ଥାନ କଲେ। ସଦ୍ୟ ଝାଡ଼ଝୁଡ଼ ହୋଇଥିବା ସୋଫାଟିଏ ଉପରେ ଭାନୁସିଂହ ଗଡ଼ି ପଡ଼ିଲେ। ରାଜମାତା ବିଲାତରେ ପାଠଶାଠ ପଢ଼ିଥିଲେ, ସେ ଅତ୍ୟାଧୁନିକା, କିନ୍ତୁ ତାଙ୍କର ସେ ଅତ୍ୟାଧୁନିକତା ଅଚାନକ ସପନପୁର ମାଡ଼ିଆସି ଭାନୁସିଂହଙ୍କୁ କଲବଲ କରିବାକୁ ଆରମ୍ଭ କରିଦେବ, ଏକଥା ସେ କଦାଚ କଳ୍ପନା କରିନଥିଲେ। ଧୀରେ ଧୀରେ ସେ ବାହାରିଗଲେ ପ୍ରତାପ ରାୟଙ୍କ ଘର ଆଡ଼େ। ରାଜ୍ୟଭୋଗର ସୁବର୍ଣ୍ଣ ଯୁଗରେ ରାଜା ସାହେବ ସବାନ୍ଧ ଭାବେ ମଦ୍ୟପାନ କରି ଗ୍ରାମଫୋନ୍ ବଜାଉଥିଲେ। କେବେ କେବେ ହାତ ପାହାନ୍ତାରେ ମିଳୁଥିବା ପୁରୁଷ ଲୋକଙ୍କୁ ଲଙ୍ଗଳା କରି ନଚାଇବା ଥିଲା ତାଙ୍କର ଆମୋଦ ବିଶେଷ। ଏ ତାଲୁକର ମ୍ୟାନେଜର ପ୍ରତାପ ରାୟଙ୍କୁ ସେ ଯୁଗରେ ବହୁବାର ସେମିତି ନାଚିବାକୁ ପଡ଼ିଥିବା କଥା ଭାନୁସିଂହ ଜାଣିଥିଲେ। ଭଲ ନାଚିଲେ ପୁରସ୍କାର ମିଳୁଥିଲା, ନାଚି ନ ପାରିଲେ ଗୁଳି ଖାଇ ମରିବାର ଆଶଙ୍କା ଥିଲା। ଆଜିକାଲି ଅତ୍ୟନ୍ତ ସମ୍ଭ୍ରାନ୍ତ ବୋଲାଉଥିବା ପ୍ରତାପ ରାୟ ବଗିଚାରେ ସାନ୍ଧ୍ୟ ପ୍ରଚରଣା କରୁ କରୁ ଭାନୁଙ୍କଠାରୁ ସବୁ ଶୁଣିଲେ। ଭାନୁସିଂହ ଅବଶେଷରେ କହିଲେ, ମୁଁ ଟିକେ ଅସୁବିଧାରେ ପଡ଼ିଯାଇଛି, ମୋ ନାତି ଅସୁସ୍ଥ, ଆଗାମୀକାଲି ତାକୁ ଦେଖିବାକୁ ଚାଲିଯିବାକୁ ପଡ଼ିବ। ଆପଣ ଟିକିଏ ମୋର ହୋଇ ଅତିଥିମାନଙ୍କୁ ଦେଖାଶୁଣା କରିବେ, ସେ ଦିଗରେ ତ ଆପଣଙ୍କର ଅଭ୍ୟାସ ଅଛି। ହୋ ହୋ ହସିଲେ ପ୍ରତାପ ରାୟ, ମାନେ ଲଙ୍ଗଳା ହୋଇ ସେମାନଙ୍କୁ ସଙ୍ଗୋଳିବି, ମୋର ଆପତ୍ତି ନାହିଁ, କିନ୍ତୁ ରାଜମାତା ମୋତେ କ'ଣ ବୋଲି ସମ୍ବୋଧନ କରୁଥିଲେ ତୁମର ମନେ ଅଛି ଟି? ରାଜମାତା ତାଙ୍କର ମୁଖ୍ୟ କର୍ମଚାରୀମାନଙ୍କୁ ପ୍ରାୟ ପ୍ରତ୍ୟେକଙ୍କୁ ଗୋଟାଏ ଗୋଟାଏ ବିଶେଷ ନାମ ଦେଇଥିଲେ। ସେ ଯେପରି ସ୍ୱାଭାବିକ ଢଙ୍ଗରେ ସେହିସବୁ ନାମରେ ସେ ବ୍ୟକ୍ତିମାନଙ୍କୁ ସମ୍ବୋଧନ କରୁଥିଲେ, ସମ୍ବୋଧିତମାନେ ସେହିପରି ସ୍ୱାଭାବିକ ଭାବରେ ଉତ୍ତର ଦେବା ଥିଲା ବିଧି। ଭାନୁସିଂହ ମନେ ପକାଇ କହିଲେ, ହଁ, ତମକୁ ସେ ରାବଣ ନାମ ଦେଇଥିଲେ ଠିକ, କିନ୍ତୁ କାହିଁକି? ମ୍ୟାନେଜର ବାବୁ, ରାଜରାଜଡ଼ାଙ୍କ ଖିଆଲ ଖୁସିରେ କ'ଣ କିଛି କିଆଁ କାହିଁକି ଥାଏ? ଆହା ଭାନୁ, ସେମିତି କହିଦେଲେ ହେବ? ମୁଁ ରାଜମାତାଙ୍କ ଆଖିରେ ଲମ୍ପଟ ଚରିତ୍ରହୀନ ଓ ରାକ୍ଷସ ପ୍ରକୃତିର ଲୋକ। ଆଗନ୍ତୁକମାନଙ୍କ ଭିତରେ ଭଦ୍ରମହିଳା ଅଛନ୍ତି, ସେମାନଙ୍କ ସାଙ୍ଗରେ ମୁଁ ମିଳାମିଶି କରିବାକୁ ସେ କେବେ ହେଲେ ପସନ୍ଦ କରିବେ? ତୁମ ପାଖକୁ ତେବେ ବାର୍ତ୍ତା ପଠାଇଲେ କିଆଁ? ଧୋବାଧାଉଳିଆ ଭାନୁସିଂହ ଉପରେ ତାଙ୍କର ଯେତିକି ନିର୍ଭର, ବିବସ୍ତ୍ର ଭାନୁ ଉପରେ ବି ସେତିକି। ଅପରପକ୍ଷରେ ସେଦିନର ଗୁଲାମ ପ୍ରତାପ ରାୟ ଉପରେ ତାଙ୍କର ଯେତିକି ଅନାସ୍ଥା, ଆଜିର ସମ୍ଭ୍ରାନ୍ତ ପ୍ରତାପ ରାୟ ଉପରେ ବି ସେତିକି ଅନାସ୍ଥା ଥିବାକୁ ବାଧ୍ୟ। ଭାନୁସିଂହ ତରତରରେ ବାହାରି ଚାଲିଆସିଲେ। ସମୁଦ୍ରକୂଳ ପ୍ରାୟ ନିର୍ଜନ, କେବଳ ଠାଏ କାର ରଖି ଚାରି ପାଞ୍ଚ ଜଣ ଯୁବକ ଯୁବତୀ ସମୁଦ୍ର ସ୍ନାନ କରୁଛନ୍ତି। ସେମାନେ ଆସିଛନ୍ତି ବହୁତ ଦୂରରୁ। ଆଖପାଖର ସହର ବଜାରରୁ ଆସୁଥିବା ପୁଅ ଝିଅ ଏଡ଼େ ସଂକ୍ଷିପ୍ତ ବସନ ପ୍ରତି ଅଭ୍ୟସ୍ତ ନୁହନ୍ତି। ଯେଉଁମାନେ ଆଗାମୀକାଲି ଆସି ପହଞ୍ଚିବେ ସେମାନେ ଏହି କିସମର ବାବୁବାବୁ ଆଣି ଏମାନେ ଚାଖଣ୍ଡେ ଲେଖାଏଁ ପିନ୍ଧିଛନ୍ତି। ସେମାନେ ମୋଟରରୁ ପିନ୍ଧି ନଥିବେ, ଅର୍ଥାତ୍ ଚାଖଣ୍ଡକର ବୋଲି ପାର୍ଥକ୍ୟ। ଆହୁରି ଦାର୍ଶନିକ ଦୃଷ୍ଟିରୁ ଦେଖିଲେ ସେତକ ପାର୍ଥକ୍ୟ ବି ଭ୍ରମ ମାତ୍ର, ଲୁଗା ତଳେ ସର୍ବେ ଏକାକାର। ଏ ସ୍ୱଳ୍ପ ବସ୍ତ୍ରଙ୍କ ସାନ୍ନିଧ୍ୟ ବିବସ୍ତ୍ରଙ୍କ ସହ ମିଶିବା ଦିଗରେ ଏକ ପଦକ୍ଷେପ ହୋଇପାରେ। ଭାନୁସିଂହ କାର ଆଡ଼େ ଅଗ୍ରସର ହେଲେ। ସମୁଦ୍ରରୁ ବାହାରି ଆସୁଥିବା ହଳେ ଯୁବକ ଯୁବତୀ ତାଙ୍କ ଆଡ଼େ ଅନାଇ ଅଭିବାଦନ ସୂଚକ ଭଙ୍ଗୀରେ ହସିଲେ। ହେଇତ ସେମାନଙ୍କ ସାନ୍ନିଧ୍ୟରେ ସେ ବେଶ ସହଜ ଅନୁଭବ କରୁଛନ୍ତି, ତେବେ ଚିନ୍ତା କ'ଣ? ହଠାତ୍ ତାଙ୍କର ମନେ ପଡ଼ିଲା, ସେ ସ୍ୱୟଂ ବିବସ୍ତ୍ର ହୋଇ ସେତିକି ସହଜ ଅନୁଭବ କରିପାରିବେ କି? ତାଙ୍କୁ ଆତଙ୍କ ଘଟି ଆସିଲା, ନା ସେ ପାରିବେ ନାହିଁ। ସେତିକିବେଳେ କାର ଆଢ଼ଳରେ ରହିଯାଇଥିବା କପିଳ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା। ରାଜା ସାହେବଙ୍କର ଅନ୍ୟତମ ବ୍ୟକ୍ତିଗତ ପରିଚାରକ ଥିବା କପିଳ ଆଜିକାଲି ମଧ୍ୟ ମଧ୍ୟ ବିଦେଶୀ ଅଧା ବିଦେଶୀ ପର୍ଯ୍ୟଟକ ଯୋଗାଡ଼ କରି ଆଣି ଲୁଚାଚୋରରେ ସେମାନଙ୍କ ନାନାବିଧ ପ୍ରମୋଦ ବ୍ୟବସ୍ଥା କରି ଅର୍ଥ ଉପାର୍ଜନ କରୁଥିବାର ସେ ଜାଣିଥିଲେ। ପତଳା କୁଞ୍ଚୁ କୁଞ୍ଚୁ କେଶି କପିଳ, ତା ବୟସ ଜଣାପଡ଼ିବାର ଜୁ ନାହିଁ, ବଡ଼ ଆଜ୍ଞା ବହୁ। ଭାନୁସିଂହଙ୍କ ହୃଦୟରେ ଆଶାର ସଞ୍ଚାର ହେଲା। ଆରେ କପିଳ, ବାବୁ କପିଳ, ଭାନୁସିଂହ ସ୍ନେହମୟ କଣ୍ଠରେ ସମ୍ବୋଧନ କରି କଠିନ ବାହୁ ବନ୍ଧନରେ ତାକୁ ଦୁଇ ଚାରି ଗଜ ଦୂରକୁ ଭିଡ଼ି ନେଲେ ଓ ନିଷ୍କପଟରେ ତାଙ୍କ ସମସ୍ୟା ବିବୃତ କଲେ। ପ୍ରତାପ ରାୟ ମୋ ସ୍ଥାନ ନେଲେ ସିନା ରାଜମାତା ନାକ ଟେକନ୍ତେ, କିନ୍ତୁ ତୁ ହେଲେ ଚିନ୍ତା ନାହିଁ, ତୁ ବି ପାରିବୁ ଠିକ୍। ନା ସିଂହେ, ମୁଁ ପାରିବି ନାହିଁ। ଆପଣ କ'ଣ ସେ ପାଷଣ୍ଡ ଭାଲୁର କାଣ୍ଡ ଭୁଲିଗଲେ? ମୋତେ ରାଜମାତା ଶିଖଣ୍ଡି ବୋଲି ଡାକୁଥିଲେ କାହିଁକି? ଭାନୁବାବୁଙ୍କର ମନେ ପଡ଼ିଲା, ଥରେ ରାଜାଙ୍କ ଦଳରେ ଶିକାର ପାଇଁ ବଣ ଭିତରେ ପଶିଥିବା ବେଳେ କପିଳ ଗୋଟିଏ ଅତ୍ୟନ୍ତ କ୍ରୋଧୀ ଭାଲୁ ହାବୁଡ଼ରେ ପଡ଼ିଥିଲା। ଭାଲୁ କପିଳର ନିମ୍ନାର୍ଦ୍ଧର ଅଙ୍ଗ ପ୍ରତ୍ୟଙ୍ଗ ନିର୍ମମ ଭାବରେ ଛିଡ଼ାଇ ପକାଇଥିଲା। କପିଳ କିପରି ବଞ୍ଚିଲା ତାହା ହିଁ ଆଶ୍ଚର୍ଯ୍ୟ। ନା ସିଂହେ, ଭଦ୍ରଲୋକଙ୍କ ଆଗରେ ଲୁଗାପଟା ଖୋଲିବା ଚଳିବ ନାହିଁ। ସେମାନେ ମୁଁ ତାଙ୍କୁ ଥଟ୍ଟା କରୁଛି ବୋଲି ଭାବିପାରନ୍ତି। ଯଦି କହିବେ ତେବେ ବରଂ କେବଳ ଆପଣଙ୍କ ଆଗରେ, କପିଳ ସାଲିସର ଉଦାରତା ସହଯୋଗେ କହିଲା। ନିଜ ଘରକୁ ନ ଯାଇ କ୍ଷିପ୍ର ଗତିରେ ଭାନୁବାବୁ କୋଠାକୁ ଫେରିଆସିଲେ। ସପନପୁର ସନ୍ଧ୍ୟା କେବେ ହେଲେ ତାଙ୍କୁ ଏଡ଼େ ଭୀତପ୍ରଦ ଓ ନିର୍ଜନ ଲାଗିନଥିଲା। ମୁଲିଆମାନେ ଧୁଆଧୋଇ ହୋଇସାରି ବିଦାୟ ନେବାକୁ ଅପେକ୍ଷା କରିଥିଲେ। ସେମାନେ ଚାଲିଯିବା ମାତ୍ରେ ଫାଟକ ଓ ଦାଣ୍ଡ କବାଟ ବନ୍ଦ କରି ସେ ଭିତରେ ଯାଇ ଚୁପଚାପ ବସିଲେ। ଏହି ଅଭିନବ ସଙ୍କଟରୁ ତାଙ୍କୁ ମୁକ୍ତି ଦେବା ତାଙ୍କ ଚିହ୍ନାଜଣା ସମସ୍ତ ମଣିଷଙ୍କ ସାଧ୍ୟର ବାହାରେ ବୋଲି ତାଙ୍କର ହୃଦବୋଧ ହେଲା। ଭଗବାନଙ୍କୁ ପ୍ରାର୍ଥନା କଲେ କେମିତି ହୁଅନ୍ତା? ସେ ବଡ଼ ବଡ଼ ଦିଅଙ୍କୁ ମନେ ପକାଇଲେ, କିନ୍ତୁ ସେମାନଙ୍କୁ ଏଡ଼ାଇଗଲେ। ପୃଥିବୀରେ ବହୁ ବଡ଼ ବଡ଼ ସମସ୍ୟା ସମୂହର ଜଣାଣମାନ ସେମାନଙ୍କ ନିକଟକୁ ଅହର୍ନିଶ ପ୍ରେରିତ ହେଉଥାଏ। ତାଙ୍କର ଏ ବିଜନ ପରିସ୍ଥିତି ତାଙ୍କ ପାଇଁ ଯେତେ ଭୀଷଣ ହେଲେ ବି ସେମାନଙ୍କ ଆଖିକୁ ହାଲୁକା ଲାଗିବା ସ୍ୱାଭାବିକ। ଅଦୂରରେ ରାଜବଂଶ ସ୍ଥାପିତ ଗରୁଡ଼େଶ୍ୱର ମନ୍ଦିର, ଦିଅ ଏକଦା ପରାକ୍ରମୀ ଥିଲେ। ମନ୍ଦିର ଭାଙ୍ଗି ଭୁଷୁଡ଼ି ପଡ଼ନ୍ତେ ଓ ସପନପୁରର ଗୁରୁତ୍ୱ ତୁଟିଯାଆନ୍ତେ ସେ ଦିଅଙ୍କ ଜନପ୍ରିୟତା ହ୍ରାସ ହୋଇଛି, ପୂଜାବିଧି ଅବ୍ୟାହତ ରହିଥିବା ସତ୍ତ୍ୱେ। ଭାନୁସିଂହ ଗରୁଡ଼େଶ୍ୱରଙ୍କର ଭକ୍ତ ଥିଲେ। ବହୁଦିନ ପରେ ସେ ପୁଣି ଦିଅଙ୍କୁ ସ୍ମରଣ କଲେ। ତାଙ୍କର ଅସ୍ୱାଭାବିକ ବୋଧର ଗଭୀରତା ଉପଲବ୍ଧି କଲା ଭଳି ଅବସର ଗରୁଡ଼େଶ୍ୱରଙ୍କର ଥିବ ବୋଲି ସେ ଆଶା କରୁଥିଲେ। ତଥାପି ପ୍ରାୟ ଏକ ମାଇଲ ଅନ୍ଧକାର ପଥ ଅତିକ୍ରମ କରି ମନ୍ଦିର ଗାତ୍ର ଭେଦ କରି ଅକ୍ଷତ ଅବସ୍ଥାରେ ତାଙ୍କ ପ୍ରାର୍ଥନା ଦିଅଙ୍କ କାନ ଯାଏ ଯିବ ଏ ବିଷୟରେ ସନ୍ଧ୍ୟାନ ହୋଇ ସେ ନିଜେ ମନ୍ଦିର ଦିଗରେ ଅଗ୍ରସର ହେଲେ। ହାୱା ତାଙ୍କ ପିଠିରେ ଧକ୍କା ପରେ ଧକ୍କା ଚଢ଼ଉଥିଲା। ତାକୁ ସେ କାଳର ତଣ୍ଡ ରୂପେ ଗ୍ରହଣ କରୁଥିଲେ ଏବଂ ସେ ମାଳରେ କାନ୍ଦିବାକୁ ମନ କରୁଥିଲେ। ବିନା ଦୋଷରେ ସେ କିପରି ଅତ୍ୟାଚାରିତ, ଦିଅଁ ସେ କଥା ବୁଝନ୍ତୁ। ସେ ଯଥାସମ୍ଭବ ଏକାଗ୍ର ଭାବରେ ନିଜର ଦୟନୀୟ ପରିସ୍ଥିତି କଥା ଜଣାଉଥିଲେ ଏବଂ ପ୍ରତିକାର ପ୍ରାର୍ଥନା କରୁଥିଲେ। ପାହାଡ଼ ପଦବାଚ୍ୟ ନୁହେଁ, ଏହିପରି ଖଣ୍ଡିଏ ଉଚ୍ଚ ଶିଳାସ୍ତୂପ ଉପରେ ଅବସ୍ଥିତ ଗରୁଡ଼େଶ୍ୱରଙ୍କର ମନ୍ଦିର। ପାଦଦେଶରେ ଠିଆ ହୋଇ ଦଳେ ଲୋକ ଉତ୍ତେଜିତ ଭାବରେ କିଛି ଆଲୋଚନା କରୁଥିଲେ। ଜଣଙ୍କ ହାତରେ ଟର୍ଚ୍ଚ ଥିଲା। ସେ ଭାନୁସିଂହଙ୍କ ମୁହଁ ଉପରେ ଆଲୋକପାତ କରି ସହର୍ଷେ କହିଲେ, ଆସନ୍ତୁ ଆଜ୍ଞା ଆସନ୍ତୁ, ଆପଣଙ୍କ କାନରେ କଥା ପଡ଼ିଲାଣି ତେବେ। ଭାନୁବାବୁ ସେମାନଙ୍କୁ ଚିହ୍ନିଲେ, ସେମାନେ ସ୍ଥାନୀୟ ଲୋକ। କି କଥା ଶୁଣିନାହାନ୍ତି? ଦିଅଙ୍କର ସର୍ବସ୍ୱ ଚୋରି ହୋଇଯାଇଛି। ଅବଶ୍ୟ ସର୍ବସ୍ୱ ବୋଇଲେ ପିତଳ ବାସନ କେଇ ଖଣ୍ଡି, ଘଣ୍ଟି, ଯୋଡ଼ିଏ ରୂପା ଟଙ୍କା, ସବୁ ଗଲାଗଲା। ଠାକୁରଙ୍କୁ ବିବସ୍ତ୍ର କରି ଚୋର ରେଶମ ଲୁଗାଖଣ୍ଡିକୁ ବି ନେଇଯାଇଛି। ଠାକୁର ବିବସ୍ତ୍ର? ଅସ୍ୱାଭାବିକ ଉଚ୍ଚ କଣ୍ଠରେ ପ୍ରଶ୍ନ କଲେ ଭାନୁସିଂହ। ସେ ଶିଳାସ୍ତୁପ ଉପରକୁ ଉଠିଗଲେ। ପୂଜକ କିଟିମିଟି ଅନ୍ଧାର ଭିତରେ ପ୍ରଦୀପଟି ଉପରତଳ କରି ଚକ୍ ଚକ୍ ମୁଗୁନି ପଥର ନିର୍ମିତ ଦିଅଙ୍କର ଆମୂଳଚୂଳ ବିବସ୍ତ୍ର ରୂପ ଦେଖାଇଦେଲେ। ତାଙ୍କର ଆକସ୍ମିକ ଆବିର୍ଭାବ ପ୍ରତ୍ୟାବର୍ତ୍ତନକୁ ସ୍ଥାନୀୟ ଲୋକେ କିପରି ବ୍ୟାଖ୍ୟା କରିବେ ସେ କଥା ଚିନ୍ତା ନ କରି ଭାନୁସିଂହ ଫେରି ପଡ଼ିଲେ। ଗହନ ଅନ୍ଧକାର ଭେଦି ସମୁଦ୍ର କୁଳକୁଳ ସେ ଚାଲିଥିଲେ। ଠାକୁରଙ୍କ ପ୍ରତି ତାଙ୍କର ସହାନୁଭୂତି ଅଦମ୍ୟ କୋହ ରୂପେ ତାଙ୍କ ଛାତି କମ୍ପାଇ ଦେଉଥିଲା। ସେ କିନ୍ତୁ ହସୁଥିଲେ, ସେ ଅନୁଭୂତି ଥିଲା ଅପୂର୍ବ। ଉପରେ ଅସୀମ ଆକାଶ ବିବସ୍ତ୍ର, ବାମରେ ଅସୀମ ସମୁଦ୍ର ବିବସ୍ତ୍ର, ବିବସ୍ତ୍ର ସ୍ୱୟଂ ଗରୁଡ଼େଶ୍ୱର। ତାଙ୍କର ଏବେ ସଙ୍କୋଚ କରିବାର ଅଛି କ'ଣ? ଆସନ୍ତୁ, ସେମାନେ ଆସନ୍ତୁ, ସେ ନିଃସଙ୍କୋଚରେ ବିବସ୍ତ୍ର ହୋଇ ତାଙ୍କୁ ସ୍ୱାଗତ କରିବେ। ଆସ, ଆସିଯାଅ, କାହାକୁ ଡରାଉଛ ହେ? ସେ ତାଙ୍କୁ ହୁଙ୍କାର ଉତ୍ତାଳ ପବନ ଭିତରେ ଓଜାଡ଼ିଦେଲେ। କୋଠା ଆଗରେ କେହି ଜଣେ ଠିଆ ହୋଇଥିଲା। ବାବୁ, ଆପଣ ଏପଟୁ ଆସୁଛନ୍ତି? କିଏ ଗୋଟାଏ ବିକଟାଳ ରଡ଼ି ଛାଡ଼ୁଥିଲା। ବକ୍ତା ଟେଲିଗ୍ରାମ ବାହକ। ଆପଣ ଏଇଠି ଥିବେ ବୋଲି ଆପଣ ଘରେ କହିଲେ, ଏହା କହି ସେ ବାର୍ତ୍ତା ଧରାଇଦେଲା। କୋଠା ବାରାନ୍ଦାକୁ ନେଇଯାଇ ଭାନୁସିଂହ ଆଲୁଅ ପାଖରେ ତାହା ପଢ଼ିଲେ। ରାଜମାତା ଜଣାଇଛନ୍ତି ସମ୍ମିଳନୀ ବାତିଲ। ଡରିଗଲେ ସେମାନେ, ଡରିଗଲେ, ଚିତ୍କାର ଛାଡ଼ି କହିଲେ ଭାନୁସିଂହ ଓ ହସିଲେ। ଆଜ୍ଞା, ତ୍ରସ୍ତ ଭାବରେ ପଚାରିଲା ଟେଲିଗ୍ରାମ ବାହକ। ନାହିଁ, ଏ କିଛି ନାହିଁ। ଆଶା କହିଲ, ଏତେ ରାତିରେ କେଉଁ ଲୁଗା ଦୋକାନ ଏଠି ଖୋଲା ଥିବ? ଗରୁଡ଼େଶ୍ୱର ଲଙ୍ଗଳା ଠିଆ ହୋଇଛନ୍ତି, ଖଣ୍ଡିଏ ରଙ୍ଗୀନ ବସ୍ତ୍ର ଯୋଗାଡ଼ ନହେଲେ ନ ହୁଏ, ଅତି ସ୍ୱାଭାବିକ କଣ୍ଠରେ କହିଲେ ଭାନୁସିଂହ। କିନ୍ତୁ ଗରୁଡ଼େଶ୍ୱରଙ୍କ ପ୍ରତି ସୁଗଭୀର କୃତଜ୍ଞତାରେ ତାଙ୍କ ଆଖି ସଜଳ ହୋଇ ରହିଥିଲା। ମୁହୂର୍ତ୍ତକ ଭିତରେ ବିବସ୍ତ୍ର ଦିଅ ତାଙ୍କ ଚେତନାରେ କି ଯୁଗାନ୍ତର ସାଧନ କରିଥିଲେ, ଆକାଶ ଓ ସମୁଦ୍ର ବ୍ୟତିରେକି ସେ କଥା ଆଉ କେହି ବୁଝିବାର ସମ୍ଭାବନା ନଥିଲା।